सुदेवाय श्रीमद्भागवतम दशम स्कंद चौरालीस अध्याय श्लोक 14 10 44 14 गोप्यास्तप किम अचरं जत अमुष्य रूपम् गोप्यास्तपः किम् अचरन् यद् अमुष्य रूपम् लावण्यसारम समर्धम अनन्य सिद्धम् लावण्यसारम समर्धम अनन्य सिद्धम् दृग्भिः पिबन्त्य अनुसवाभिनवं दुरापम् दृग्भिः पिबन्ति अनुसवाभिनवं दुरापम् एकान्तधाम यशसा श्रिय ऐश्वरस्य एकान्तधाम यशसा श्रिय ऐश्वरस्य गोप्यः स्तपः किम् अचरन् यद् अमुष्य रूपम् लावण्यसारम समर्धम् अनन्य सिद्धम् दृग्भिः पिबन्ति अनुसवाभिनवं दुरापम् एकान्तधाम यशसा श्रिय ऐश्वरस्य गोप्यास्तप किम् अचरन् यद् अमुष्य रूपम् लावण्यसारम समर्धम् अनन्य सिद्धम् दृग्भिः पिबन्ति अनुसवाभिनवं दुरापम् एकान्तधाम यशसा श्रिय ईश्वरस्य माताजि गोप्यास्तप किञ्च अचरं यत् अनुष्य रूपम् लावण्यसारम समर्धम् अनन्य सिद्धम् दृग्भिः पिबन्तु अनुसवम् अनुसुरापम् एकान्तधाम यशसा श्रिय ऐश्वरस्य मतजि गोप्यास्तप किम् अचरन् यद् अमुष्य रूपम् लावण्यसारम समर्धम् अनन्य सिद्धम् दृग्भिः पिबन्ति अनुसवम् अभिनवं दुरापम् एकान्तधाम यशसा श्रिय ऐश्वरस्य तेणु आमर आज ଏ ଶ୍ଳୋକଟି ଗତକାଲି ପାଠ ହୋଇଥିଲେ କିନ୍ତୁ ଏ ବହୁତ ଆଦରେ ଭାବାର୍ଥ ସବୁ ରହିଛନ୍ତି ତେଣୁ ଆମେ ଆଉ ଥରେ ପୁଣି ପାଠ କରିବା ତେଣୁ ଏଠି କୁହାଯାଉଛି ଅହୋ କଷ୍ଟମ୍ ଅଳ୍ପ ପୁଣ୍ୟ ବୟମ୍ ଯତୋ ଅସ୍ମାଭି ରଣବସ୍ୱରେ ଦୁଷ୍ଟ ଅୟମ୍ ଗୋପୀୟସ୍ତୁ ବହୁ ପୁଣ୍ୟା ଇତ୍ୟାହୁ ଗୋପୀମାନେ କେତେ ପୁଣ୍ୟ ତାଙ୍କର ଅଛି କେତେ ପୁଣ୍ୟବତୀ ସେମାନେ ଆମେ କିନ୍ତୁ ଅଳ୍ପ ପୁଣ୍ୟ ତାର ଉଦ୍ଦେଶ୍ୟ ହେଉଛି ସେଇଟା ଭାବ ହେଉଛି ସେଇଭଳି ଭାବରେ ନା କାହିଁକି ନା ଗୋପ୍ୟ କହିଲେ ବ୍ରଜାଙ୍ଗନା କିଂ କିମ୍ ଅପି ଅନିର୍ବଚନୀୟ ତପ ଆଚରଣ କ'ଣ ସେ ତପସ୍ୟା କରିଥିଲେ ଆଜି ଆମର ଯେଉଁମାନେ ରାମ ରଘୁନନ୍ଦନ ଧାମରେ ଫୁଲ ଗୁଛନ୍ତି ସେମାନେ କି ତପସ୍ୟା କରିଥିଲେ ଆଜି ସେମାନେ ପୁଣ୍ୟ ପ୍ରାପ୍ତ ହୋଇଛନ୍ତି ସେହିଭଳି ଭାବରେ ଗୋପୀମାନେ କି ପୁଣ୍ୟ କରିଥିଲେ ଗୋପ୍ୟ ବହୁ ପୁଣ୍ୟା ଗୋପ କିଂ ତପ ଆଚରଣ କ'ଣ ତପସ୍ୟା ସେ କରିଥିଲେ ଯତ୍ କାହିଁକି ନା ଅମୁଷ୍ୟ ଆଙ୍ଗୁଠି ଦେଖିକି କହୁଛି ଅମୁଷ୍ୟ ଶ୍ରୀକୃଷ୍ଣସ୍ୟ ଲାବଣ୍ୟ ସାରମ୍ ଲାବଣ୍ୟନ ସାରମ୍ ଶ୍ରେଷ୍ଠମ୍ ଲାବଣ୍ୟ ଭିତରେ ଶ୍ରେଷ୍ଠ ଲାବଣ୍ୟ ସାରମ୍ असमोर्धम ଭଗବାନଙ୍କର ଏଭଳି ସୌନ୍ଦର୍ଯ୍ୟ ରହିଛି। ଅସମୋର୍ଦ୍ଧମ ଅସମୋର୍ଦ୍ଧମ ଅର୍ଥ ହେଉଛି ନ ବିଦ୍ୟତେ ସମଂ ଉର୍ଦ୍ଧମ ଅଧିକଂଚ ଯଶ ତତ୍। ସେଭଳି ରୂପ ସହିତ କିଏ ସମାନ ହୋଇପାରିବେ ନାହିଁ, ଅଧିକ କଥା କ'ଣ କହିବା। ଅସମୋର୍ଦ୍ଧମ ଅନନ୍ୟ ସିଦ୍ଧମ ଅନ୍ୟନ ଆଭରଣାଦିନା ନ ସିଦ୍ଧମ କିନ୍ତୁ ସ୍ୱତ ଏବ ସ୍ଥିତମ। ଅନନ୍ୟ ସିଦ୍ଧମ ଆଭରଣ କହିଲେ ଏଇ ଯେଉଁ ଇଏ ଯେଉଁ ପିନ୍ଧୁଛନ୍ତି ସେଇଟା ନହେଲେ ମଧ୍ୟ ସେ ସିଦ୍ଧ ସ୍ୱତଃ ସିଦ୍ଧ ଅନନ୍ୟ ସିଦ୍ଧମ। ଯଶସ ଶ୍ରିୟ ଯେତେ ଯଶ ରହିଛି, ଶ୍ରିୟ କହିଲେ ଲକ୍ଷ୍ମୀୟା ବା ଯେଉଁ ରହୁଛି ଧନ, ଶ୍ରିୟ ଐଶ୍ୱରସ୍ୟ ବା ଶ୍ରିୟ ହେଉଛି ସୌନ୍ଦର୍ଯ୍ୟ ଏବଂ ଐଶ୍ୱରସ୍ୟ କହିଲେ ଐଶ୍ୱର୍ଯ୍ୟ। ଏକାନ୍ତ ଧାମ ଅବ୍ୟଭିଚାରୀ ସ୍ଥାନମ ଏକାନ୍ତ ଧାମ ଦୁରାପମ ଦୁର୍ଲଭମ ଅନୁସବ ଅଭିନବମ ଅନୁସବ ଅଭିନବମ ଅର୍ଥ ହେଉଛି ଅଭି ପ୍ରତିକ୍ଷଣ ନୂତନମ ପ୍ରତିକ୍ଷଣ ନୂତନମ ରୂପମ ଏହି ସୌନ୍ଦର୍ଯ୍ୟ। ଦୀର୍ଘି କହିଲେ ନେତ୍ରୈ ପିବନ୍ତି ନେତ୍ର ଦ୍ୱାରା ପାନ କରନ୍ତି। ଆମେ କେଉଁଥିରେ ପାନ କରୁଛେ? ସାଧାରଣତଃ ମୁଖ ଦ୍ୱାରା ପାନ କରୁଛେ, କିନ୍ତୁ ଯେଉଁମାନେ ଅତିଶୟ ଭାବରେ କଥା ଶୁଣନ୍ତି ବା ଦର୍ଶନ କରନ୍ତି, ସେମିତି ଯେଉଁମାନେ ଦର୍ଶନ କରନ୍ତି ଯେମିତି ଚକ୍ଷୁଭ୍ୟାମ ଆମେ ଶୁଣୁଥିଲେ ନା, ଆ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା ଚକ୍ଷୁଭ୍ୟାମ ପପୌ ଚକ୍ଷୁଭ୍ୟାମ ଚକ୍ଷୁ ମାଧ୍ୟମରେ ଯେମିତି ପାନ କରୁଛନ୍ତି ଭଗବାନଙ୍କ ରୂପକୁ। ଏ ଭାଗବତ ମଧ୍ୟ ସେଇଭଳି ଭାବରେ ଶୁଣିବା ପାଇଁ କୁହାଯାଇ ନାହିଁ, ଭାଗବତଙ୍କୁ ଶୋଇବା ପାଇଁ କୁହାଯାଇଛି। ପିବନ୍ତମ ଭାଗବତମ ରସମାଳୟ ମୁହୁର ରସିକା ଭୂ ଭାବକା ଏ ଆଶୀର୍ବାଦ ଦେଇଛନ୍ତି କିଏ ବ୍ୟାସଦେବ ସମସ୍ତ ଭକ୍ତ ସଜ୍ଜନ ବୃନ୍ଦଙ୍କୁ ମାତୃବୃନ୍ଦଙ୍କୁ। ଏଟାକୁ ପାନ କରିବା ପାଇଁ କୁହାଯାଉଛି, ସମସ୍ତେ ପାନ କରନ୍ତୁ। ପିବନ୍ତମ ରସମାଳୟ ସମସ୍ତ ବୈଦିକ ଶାସ୍ତ୍ରର ନିଗମ କଳ୍ପତରୁ ଗଳିତଂ ଫଳମ ସମସ୍ତ ଶାସ୍ତ୍ରର ଯେଉଁ ରହିଛି ଶାସ୍ତ୍ରକୁ ଗୋଟେ କଳ୍ପବୃକ୍ଷ ସହିତ ତୁଳନା କରାଗଲେ ତାର ଯେଉଁ ସୁପକ୍ୱ ମିଷ୍ଟ ଫଳ ହେଉଛି ଭାଗବତମ। ତେଣୁ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଠାକୁର କହୁଛନ୍ତି ହନ୍ତ ହନ୍ତ ମହାସ୍ୱକୃତିନ ଏବ ବ୍ରଜଭୂମି ବ୍ରଜଭୂମି ଯୁତ୍ ପଦ୍ୟନ୍ତେ ତେସୁ ଅପି ଗୋପୀଜନା ଅତି ଶ୍ରେଷ୍ଠା ଇତ୍ୟାହୁ। କ'ଣ ନା ଓ ହନ୍ତ ହନ୍ତ ମହାସ୍ୱକୃତିନ ଏମାନେ ସବୁ ବହୁତ ସ୍ୱୀକୃତିବାନ ହନ୍ତ ହନ୍ତ ମହାସ୍ୱକୃତିନ କାହିଁକି ନା ଏବ ବ୍ରଜଭୂମି ଯୁତ୍ପଦ୍ୟନ୍ତେ ବ୍ରଜଭୂମିସୁ ଯେଉଁମାନେ ବ୍ରଜଭୂମିରେ ଜନ୍ମ ହୋଇଛନ୍ତି ଉତ୍ପଦ୍ୟନ୍ତେ ବ୍ରଜଭୂମିରେ ଯେଉଁମାନେ ଜନ୍ମ ନେଇଛନ୍ତି ଉତ୍ପଦ୍ୟନ୍ତେ କାହିଁକି ନା ତେସୁ ଅପି ସମସ୍ତେ ମାନେ ସମସ୍ତେ କହିଲେ ପଶୁପକ୍ଷୀଠାରୁ ଆରମ୍ଭ କରି ସମସ୍ତ ଜୀବ ଯେତେ ଅଛନ୍ତି କିନ୍ତୁ ସେମାନଙ୍କ ଭିତରେ ଗୋପୀଜନା ଅତି ଶ୍ରେଷ୍ଠା ଗୋପୀମାନେ ସବୁଠୁ ଶ୍ରେଷ୍ଠ ଅତି ଶ୍ରେଷ୍ଠ ଇତ୍ୟାହୁ। ସେଥିପାଇଁ ଏ କଥାଟି କହୁଛି ମଥୁରାର ନାରୀମାନେ କହୁଛନ୍ତି ଗୋପ୍ୟ ଇତି କିମ୍ ଆଚରନ୍ ଇତି ଭୋ ଯଥା ତତ୍ ତପ ଯଦି ଜୁୟଂ ସର୍ବଜ୍ଞସ କଶ୍ୟଚିନ୍ ମୁଖାତ୍ ଜାଣିଥ ତଦା ଶ୍ରୁତ ଯଥା ତତ୍ ଏବ ଅସ୍ମିନ୍ ଜନ୍ମନି କୃତ୍ୱା ବ୍ରଜଭୂମୌ ଗୋପ୍ୟ ଭବେମ। ଗୋପୀମାନେ କ'ଣ ତପସ୍ୟା କରିଥିଲେ ଆଜି ସେମାନେ ଏଇ ବ୍ରଜଭୂମିରେ ଗୋପୀ ରୂପରେ ଜନ୍ମଗ୍ରହଣ କରିଛନ୍ତି ଏଇଟା ଯଦି କିଏ କହିପାରିବେ, ଆପଣମାନେ କିଏ ଜାଣିଛନ୍ତି କି? ଯଦି କିଏ ଜାଣିଥିବେ ଯଦି କହିପାରିବେ, ମଥୁରା ନାରୀମାନେ କହିବାର ଉଦ୍ଦେଶ୍ୟ ହେଉଛି ଆମେ ମଧ୍ୟ ସେଇ ତପସ୍ୟା କରିବୁ। କ'ଣ ତପସ୍ୟା? ସକାଳୁ 4ଟାରୁ ଉଠି ମଙ୍ଗଳା ଆଳତି ଆଟେଣ୍ଡ କର, ଆମର ହେଉଛି ତପସ୍ୟା। 4:30ରେ ମଙ୍ଗଳା ଆଳତି ଆଟେଣ୍ଡ କର, ଭାଗବତ ଶ୍ରବଣ କର, ଇଏ ତପସ୍ୟା। ଏଇ ତପସ୍ୟା କଲେ ଆମେ ମଧ୍ୟ ବ୍ରଜଭୂମିରେ ପୁଣି ଆମେ ସୁଯୋଗ ନେବା ଭଗବାନଙ୍କର ଏଇ ସଙ୍ଗ ଲାଭ କରିବା। ଏଇ ତପସ୍ୟା ମଥୁରୀ ନାରୀମାନେ ଯେଉଁ କହୁଛନ୍ତି ବହୁତ ସିରିୟସ୍ଲି କହୁଛନ୍ତି, ମାନେ ସେମାନେ ପ୍ରସ୍ତୁତ ହୋଇକି ରହିଛନ୍ତି ସେଇଭଳି ତପସ୍ୟା କରିବା ପାଇଁ। ଗୋପୀମାନେ ଯେଉଁ ଭାଗ୍ୟ ପାଉଛନ୍ତି, କ'ଣ ସେ ଭାଗ୍ୟ ପାଇଛନ୍ତି କି ତୁମେ ଚାହୁଁଛ ସେଭଳି ତପସ୍ୟା କରିବା ପାଇଁ? ନା ଯତସ୍ଥା ଅନୁ ଅମୁଷ୍ୟ ରୂପମ, ଏଇ ଯେଉଁ ଦେଖୁଛ ଅମୁଷ୍ୟ ରୂପମ, ଯେଉଁ ରୂପ ଦେଖୁଛ କୃଷ୍ଣଙ୍କର ରୂପକୁ ଦେଖି କହୁଛନ୍ତି, ଯେଉଁ ଅମୁଷ୍ୟ ରୂପମ ସୌନ୍ଦର୍ଯ୍ୟାମୃତମ, ସୌନ୍ଦର୍ଯ୍ୟର ଅମୃତ ଇଏ ଅମୁଷ୍ୟ ରୂପମ ପିଇବନ୍ତି, ସେମାନେ ପାନ କରନ୍ତି ସେ ଏଇ ସୌନ୍ଦର୍ଯ୍ୟକୁ, ଏ ରୂପ ରୂପମାଧୁରୀ ଭଗବାନଙ୍କର ଯେଉଁ ରହିଛନ୍ତି, ଭଗବାନଙ୍କର ଅନେକ ଅବତାର ରହିଛନ୍ତି, କିନ୍ତୁ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। କୃଷ୍ଣଙ୍କର ଚାରୋଟି ମାଧୁରୀ ହେଉଛି ଶ୍ରେଷ୍ଠ, ତା ସହିତ କେହି ସମାନ ହୋଇପାରିବେ ନାହିଁ। କ'ଣ କ'ଣ? ରୂପ ମାଧୁରୀ, ବେଣୁ ମାଧୁରୀ, କେଉଁଟା ଲୀଳା ମାଧୁରୀ, ପ୍ରେମ ମାଧୁରୀ, ଭକ୍ତିସାମୃତ ସିନ୍ଧୁରେ ରୂପ ଗୋସ୍ୱାମୀ କହିଛନ୍ତି ଏଇଟା, ଏଥିରେ କେହି ସମାନ ହୋଇପାରିବେ ନାହିଁ ଭଗବାନଙ୍କ ସହିତ। ତେଣୁ ଏଇ ଯେଉଁ ରୂପକୁ ପାନ କରୁଛନ୍ତି ସେମାନେ, କ'ଣ ପିଇବନ୍ତି? ବୟଙ୍କୁ ମଥୁରାସ୍ଥା ଅଶ୍ୟ ପରାଭବ ବିଷମ ପିତ୍ୱା, ଆମେ କିନ୍ତୁ ଦେଖ ସେ ଅମୃତ ପାନ କରୁଥିଲେ, ଆମେ ବିଷ ପାନ କରୁଛେ। ଭଗବାନ ଏଇଠି ଦେଖ କିନ୍ତୁ ତାକୁ ମାରିବା ପାଇଁ ଉଦ୍ୟତ ହେଇଛନ୍ତି, ସେମାନେ ଏ ବିଷକୁ ଆମେ ପାନ କରୁଛେ। ତେଣୁ ଅନାଥ ଶିଖମ ଜ୍ୱଲାମ ଇତି ଭାବ, ଆମେ ହେଉଛେ ଅନାଥ, ଯେଉଁଥିପାଇଁ କି ଏ ଆମେ ମାନେ ଆନନ୍ଦ ପ୍ରାପ୍ତ ହେଉନି, ଆମେ ବହୁତ ଜର୍ଜରିତ ହେଉଛେ ଭଗବାନଙ୍କୁ ଏଇଭଳି ଭାବରେ ସେ ପ୍ରହାର କରୁଛେ, ଏସବୁ କରୁଛନ୍ତି ନା। ଭଗବାନଙ୍କୁ କ'ଣ ଲାଗୁଛି ସେ ଜାଣିପାରୁନାହାନ୍ତି, ଭଗବାନଙ୍କୁ କୁହାଯିବ ପରେ କୁହାଯିବ ଭଗବାନ କେବେଠି ଲାଗୁଛି। ମାଲା ହତ ଇବ ଦୀପ, ବୁଝୁଛନ୍ତି ଆପଣମାନେ ଯେଉଁ କୁସୁମରେ ତିଆରି କରୁଛନ୍ତି ମାଳା, ସେଇ ମାଳାରେ ଯଦି ଜଣକୁ ପ୍ରହାର କରିବେ ତାକୁ ଯେଭଳି, ପୁଣି ମତ ହସ୍ତିକୁ, ମାଳା ହତ ଇବ ଦୀପ, ହସ୍ତିକୁ ଯଦି ମାଳାରେ ପ୍ରହାର କରିବ ତାକୁ ଯେଉଁଭଳି ଭାବରେ ଲାଗିବ ଭଗବାନ ସେଇଭଳି ଭାବରେ ଲାଗୁଛି। ମତ ହସ୍ତି ଓଡ଼ିଆରେ କୁହାଯାଇଛି, କିନ୍ତୁ ଆମର ଭାଗବତ କୁହାଯାଇଛି ଖାଲି ଦୀପ ବୋଲି କୁହାଯାଇଛି। ମାଳା ହତ ଇବ ଦୀପ, ଦୀପ କହିଲେ ଗଜ ବା ହାତୀ, ଯାହା ହଉ ତାସାଂ ଦୃଗ୍ଭି ପାନ ସେବ ତାଦୃଶ ତପ ଫଳମୁକ୍ତ ସ୍ୱ ଅଙ୍ଗେଇ ଆଲିଙ୍ଗନ ଆଦି ତୁ ନିର୍ବାଚ୍ୟ ହେତୁକତ ଜ୍ଞାପିତ। ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଯେ ସେମାନେ ଯେଉଁ ଭଗବାନଙ୍କ ରୂପକୁ ପାନ କରୁଥିଲେ, ସ୍ୱ ଲିଙ୍ଗେଇ ତା ଅର୍ଥ ହେଉଛି କ'ଣ ନା, ଗୋପୀ କେବଳ ଭଗବାନଙ୍କ ରୂପକୁ ଦେଖୁଥିଲେ ତା ନୁହଁ, ଦେଓ ରିଜଲ୍ଟେଣ୍ଟ ବିଙ୍ଗ ଏମ୍ବ୍ରେସ୍ ବାଇ କ୍ରିଷ୍ଣ ସାର୍ସ, ମାନେ ଭଗବାନଙ୍କ ଦ୍ୱାରା ଆଲିଙ୍ଗିତ ହେଉଥିଲେ ସିଏ, ଏଇଟା କହିପାରୁନାହାନ୍ତି କିନ୍ତୁ ମନର ଭାବ ହେଉଛି ଏଇଭଳି ଭାବ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଇଟା କହିଛନ୍ତି, ଆଲିଙ୍ଗିତ ହେଉଛନ୍ତି ଲିଙ୍ଗନାଦି ତୁ ନିର୍ବା ଅନିର୍ବଚ୍ୟ ହେତୁକତ୍ୱ ଜ୍ଞାପିତମ, ଏ ଅପୂର୍ବ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି। କିଞ୍ଚସ୍ୟ ରୂପେ ଲାବଣ୍ୟାଧିକଂ ବର୍ତ୍ତତ ଇତ୍ୟଥ, ସେ ରୂପରେ କ'ଣ ସବୁ ରହିଛି କି ସୌନ୍ଦର୍ଯ୍ୟ ରହିଛି ନା, ଉପାଦିୟତେ ଇତି ନ ବାଚ୍ୟମ, ଭଗବାନଙ୍କର ଯେଉଁ ରୂପ ରହିଛି ଏଇଟାକୁ ଆମେ ବର୍ଣ୍ଣନା କରିପାରିବା ନାହିଁ। ମୁଁ ସେଦିନ କହୁଥିଲି ଦୁଇଟି ଜିନିଷ କୁହାଯାଇପାରି ନାହିଁ, କ'ଣ କ'ଣ? ଗୋଟେ ହେଉଛି ସାଇନାଇଡ଼୍ର ଟେଷ୍ଟଟା କିଭଳି ଭାବରେ, ସିଆନାଇଡ଼୍ର ପଟାସିୟମ୍ ସିଆନାଇଡ଼୍ର ମେଡ଼ିକାଲ ପଲ କିଏ ଅଛନ୍ତି, ପଟାସିୟମ୍ ସିଆନାଇଡ଼୍କୁ ବହୁତ ଚେଷ୍ଟା କରନ୍ତି କ'ଣ ତା'ର ଟେଷ୍ଟଟା କେମିତି, ଭଗବାନଙ୍କର ମାଧୁର୍ଯ୍ୟାମୃତ କିଭଳି ସେଇଟା ମଧ୍ୟ କେହି କହିପାରୁନାହାନ୍ତି, କାହିଁକିନା ମାଧୁର୍ଯ୍ୟାମୃତକୁ ଯିଏ ବର୍ଣ୍ଣନା କରୁଛି ସେ ମୋହିତ ହେଇଯାଉଛି। ତେଣୁ ଇଏ ହେଉଛି ଭଗବାନଙ୍କର ଲାବଣ୍ୟ ସାରମ, ଲାବଣ୍ୟ ସାପି ଯହ ଯା ସାର ତତ୍ ସ୍ୱରୂପ ମେବେ ତତ୍ ନନୁ ସ୍ୱରଲୋକାଦି ଭୋପି ନ୍ୟୁନେ, ଭୂଲୋକ ଅସ୍ମିନ୍ ସ୍ଥିତ ଏବଂ ରୂପଂ ଦୃଶ୍ୟତେ ତରି ସର୍ବତ ଶ୍ରେଷ୍ଠେ, ସ୍ୱର୍ଗଲୋକ ଠାରୁ ତଳେ ଯେଉଁ ରହିଛି ଭୂଲୋକ ରହିଛି, ଏଇ ଯେଉଁ ରୂପକୁ ଯେଉଁମାନେ ଦେଖୁଛନ୍ତି ସେଇଟା ସବୁଠାରୁ ଶ୍ରେଷ୍ଠ। ମହାବୈକୁଣ୍ଠ ଲୋକେ ଇତ୍ୟପି ଅଧିକ ମଧୁରମ୍, ମହାବୈକୁଣ୍ଠ ଲୋକଠାରୁ ମଧ୍ୟ ଇଏ ଆହୁରି ଅଧିକ ଏ ଲାବଣ୍ୟ ରୂପ ରହିଛି ଯେଉଁ ଇତି ଭାବ କ'ଣ ମହାବୈକୁଣ୍ଠେ ମହାବୈକୁଣ୍ଠ ଲୋକେ ଇତି ଅପି ଅଧିକ ମଧୁରମ୍ ଶ୍ରୀ ନାରାୟଣ ସେ ରୂପଂ ଭବେଦି ଇତି ତତ୍ରାହୁ। ନାରାୟଣଙ୍କ ରୂପ ଠାରୁ ମଧ୍ୟ ଇଏ ଆହୁରି ସୁନ୍ଦର ଭଗବାନଙ୍କ ରୂପ ଲାବଣ୍ୟ ସାରମ୍। ସେଥିପାଇଁ କହିଲେ ନା ଗୋପୀମାନେ ଯେଉଁ ଗୋପୀ ଗୀତରେ କହିଲେ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟ ପ୍ରଥମ ଶ୍ଳୋକଟି କ'ଣ, ଜୟତି ତେଧିକଂ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ସ୍ୱଦତ୍ର ହି ଦୟିତ ଦୃଶ୍ୟତା ଦୀକ୍ଷୁତାବକା ତୋଇ ଧୃତା ସବ ଚିହ୍ନତେ। ଜୟତେ ଦିଧିକମ୍, କାହାଠାରୁ ଅଧିକ ଜୟ ହେବ କାହାକୁ କୁହାଯାଇ ନାହିଁ କେଉଁଠୁ, ମାନେ ମହା ବୈକୁଣ୍ଠ ଲୋକଠାରୁ ମଧ୍ୟ ଅଧିକ ଏ ବ୍ରଜଭୂମି। ତେଣୁ ଅସମୂର୍ଦ୍ଧମ୍, ଅସମୂର୍ଦ୍ଧମ୍ କହିଲେ ଏତଦ୍ ରୂପସ୍ୟ ସମବେବ ରୂପମ୍ କ୍ୱାପି ନାସ୍ତି, ଏଭଳି ରୂପ ସହିତ କୌଣସି ରୂପ ସମାନ ହୋଇପାରିବ ନାହିଁ। ପୁଣି କିମୁ ତ ଅଧିକମ୍ ଇତି ଭାବ, ଆଉ ଅଧିକ କଥା କ'ଣ କହିବା, ଏଇଟା ସମାନ ହୋଇପାରୁନି ଆଉ ଅଧିକ କଥା କ'ଣ କହିବା। ଅସମୂର୍ଦ୍ଧମ୍ ଭଗବାନଙ୍କ ରୂପ ଏଭଳି ଭାବରେ ଅସମୂର୍ଦ୍ଧମ୍, ତେଣୁ କିମତା ଅଧିକ ନନୁ ତରି କୃଷ୍ଣ ନୈତଦ୍ ରୂପମ୍ କୁତଃ ସକାଶାତ୍ ପ୍ରାପ୍ତମ୍, ଏ ରୂପ କେମିତି ହେଲା ତାଙ୍କର, ଏତେ ରୂପ ସୁନ୍ଦର ରୂପ କେମିତି ହେଲା, ନା ଅନନ୍ୟ ସିଦ୍ଧମ୍ ଅସ୍ମିନ୍ ନୈତତ୍ ସ୍ୱାଭାବିକ ଇତ୍ୟର୍ଥ, ଇଏ ଭଗବାନ ରୂପ ସ୍ୱାଭାବିକ ରୂପ ଭଗବାନଙ୍କର, କିଏ ସେ ରୂପକୁ ପ୍ରଦାନ କରି, ଆମର ଯେଉଁ ରୂପ ପ୍ରାପ୍ତ ହୋଇଛେ ଆମକୁ ବିଧି ଦେଇଛନ୍ତି ବ୍ରହ୍ମା ଦେଇଛନ୍ତି, କିଏ କେତେ ସୁନ୍ଦର ହେବ କିଏ କେତେ ଅସୁନ୍ଦର ହେବ, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏଇଟା ବ୍ରହ୍ମା ଦେଇଛନ୍ତି, କିନ୍ତୁ ଭଗବାନଙ୍କୁ କିଏ ସେ ରୂପ ଦେଇଛି, ଅନନ୍ୟ ସିଦ୍ଧମ୍ ସ୍ୱୟଂ ତାଙ୍କ ପାଖରେ ସେ ରୂପଟି ରହିଛି ଅନନ୍ୟ ସିଦ୍ଧମ୍। ଏବଂ ନନୁ ଏବଂ ଅପି ଏତଦ୍ ରୂପଂ ତାହା ସଦୈକ ସଦାଏକ ରୂପତ୍ୱେନ ପଶ୍ୟନ୍ତି, ସବୁବେଳେ ସେଇ ରୂପ ଦେଖୁଛନ୍ତି, ଆଉ କ'ଣ ଗୋଟେ ରୂପ ତ ଆଉ କ'ଣ ଅଲଗା କିଛି ଅଛି କି, ଏକା ରୂପ ନା ଗୋଟେ ରୂପ ନା ଅଲଗା ଅଲଗା ଅଛି କ'ଣ ଅଛି କି, ଯଦି ଜଣେ କହିବ ସେ ତ ସେଇ ରୂପ ମୁଁ ତ ଦେଖିଦେଇଛ, ତେଣୁ ସେଠି କୁହାଯାଉଛି ଏ ଶ୍ଳୋକଟି ଏ କଥାଟି କୁହାଯାଉଛି କ'ଣ ନା ଅନୁସବମ୍ ଅଭିନବମ୍। ଅନୁସବ କହିଲେ ଏ ଯେଉଁ ସୁଧା ଏ ଅମୃତ ରୂପାମୃତ ରୂପର ଅମୃତ ଏଇଟା ଅଭିନବମ୍, ଅଭିନବମ୍ କହିଲେ ପ୍ରତିକ୍ଷଣ ନୂତନମ୍, ଆଜି ବର୍ତ୍ତମାନ ଯେଉଁ ଦେଖିଲେ ଗୋଟେ ରୂପ ସାଙ୍ଗେ ସାଙ୍ଗେ ସେଇଟା ଚେଞ୍ଜ ହେଇଗଲା ବଦଳିଗଲା ନୂଆ ରୂପ, ଏ ଭାଗବତ ମଧ୍ୟ ସେଇଭଳି ଭାବରେ ସବୁବେଳେ ଏଇଟା ନୂତନ ଲାଗୁଥିବ। ସେଥିପାଇଁ ଆମର କୁହାଯାଇଛି ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ 19 ଶ୍ଳୋକରେ ବୋଧେ ଏଇଟା ଶ୍ଳୋକ ଅଛନ୍ତି, ବୟଂ ତୁ ନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣନ୍ତା ରସ ଜ୍ଞାନମ୍ ସ୍ୱାଦୁ ସ୍ୱାଦୁ ପଦେ ପଦେ। ସ୍ୱର୍ଣ୍ଣଗାଦି ଋଷି କହୁଛନ୍ତି ସୁତ ଗୋସ୍ୱାମୀଙ୍କୁ, ଆମେ ଭଗବାନ ବିଷୟରେ ବହୁତ ଶ୍ରବଣ କରିଛୁ କିନ୍ତୁ ତଥାପି ବା ଅନ୍ୟ କିଛି ବହୁତ ଆମେ କରିଛୁ ଧର୍ମ ଅନୁଷ୍ଠାନ କରିଛୁ, କିନ୍ତୁ ଏଇ ଯେଉଁ କଥା ଶୁଣୁଛେ ଆମେ ତୃପ୍ତି ପ୍ରାପ୍ତ ହୋଇପାରୁନାହୁଁ। ବୟଂତୁ ନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ, ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ଏଇଟା ଶୁଣି ଆମେ ତୃପ୍ତି ପାଇପାରୁନାହୁଁ। ଯତ୍ ଶୁଣନ୍ତା ରସ ଜ୍ଞାନଂ ସ୍ୱାଦୁ ସ୍ୱାଦୁ ପଦେ ପଦେ, ଯାହାକୁ ଶୁଣୁଥିବ ଶୁଣୁଛେ ମାନେ ତା'ର ରସ ପ୍ରାପ୍ତ ହେଉଛେ, ଜ୍ଞାନ ପ୍ରାପ୍ତ ହେଉଛେ, ସ୍ୱାଦୁ ପ୍ରାପ୍ତ ହେଉଛେ, ପ୍ରତି ପଦରେ ଆମେ ସେଇଟା ପ୍ରାପ୍ତ ହେଉଛେ। ତେଣୁ ଆର ଭାବାର୍ଥରେ ପ୍ରଭୁପାଦ ମହାରାଜ କହିଛନ୍ତି, ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ଏଭବ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡାଲ ସବଜେକ୍ଟ ମ୍ୟାଟର। ଏ ଯେଉଁ ପରମାର୍ଥିକ ଗ୍ରନ୍ଥ ସବୁ ରହିଛି ଏଇଟା ହେଉଛି ଭୌତିକ ଜଗତର ତମ ଗୁଣରୁ ଉର୍ଦ୍ଧ୍ୱରେ, ଭୌତିକ ଜଗତ ଗୁଣରୁ ଉର୍ଦ୍ଧ୍ୱରେ, ଏବଂ ଏହାର ଆଲୋକ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍, ଏହାର ଆଲୋକ ବର୍ଦ୍ଧିତ ହେଉଥିବ ଯେତେ ଆମେ ତା ଭିତରେ ପ୍ରବେଶ କରୁଥିବା। ପ୍ରୋଗ୍ରେସିଭ୍ ରିଡ଼ିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ୍ ସବଜେକ୍ଟ ମ୍ୟାଟର୍, ଆମେ ଯେତେ ପାଠ କରୁଥିବା, ଯେତେ ଅନୁଭୂତି ଅନୁଭବ କରୁଥିବା, ତାହାର ଆଲୋକ ସେତେ ବର୍ଦ୍ଧିତ ହେଉଥିବ। ନିତ୍ୟ ନବାୟମାନ, ପ୍ରତିକ୍ଷଣ ଏଇଟା ନୂତନ ଭଳି ଲାଗୁଥିବ। ଅନୁସବମ ଅଭିନବମ, ତାପରେ ତତେବ ଗତ୍ୱା ପ୍ରତିକ୍ଷଣ ନୂତନମ, ଆଚ୍ଛା ଏବଂ ଚ ତର୍ହି ତତେବ ଗତ୍ୱା ଅନ୍ୟ ଦେଶିଆଭିରପି ସ୍ତ୍ରୀ ଭି ସୁଖେନାୟଂ ଦୃଶ୍ୟତା ଇତ୍ୟତ। ଠିକ୍ ଅଛି, ସେମାନେ ଯେମିତି ଦେଖୁଛନ୍ତି ଭଗବାନ ରୂପକୁ, ଆମେ ଯିବା ଦେଖିବା ସେ ରୂପକୁ, ଅସୁବିଧା କ'ଣ ଅଛି? ତେଣୁ ଏ ତାପର କଥାଟି କୁହାଯାଉଛି କ'ଣ, ଦୁରାପମ, ଦୁରାପମ କହିଲେ ଦୁର୍ଲଭ, ଆପ କହିଲେ ପ୍ରାପ୍ତ ହେବା, ଦୂର ଦୂର ବହୁତ କଷ୍ଟ ସେଇଟା ପ୍ରାପ୍ତ ହେବା, ଏତେ ସହଜ ଜିନିଷ ନୁହଁ। ଦୁରାପମ ଦୁରାପମ ଲକ୍ଷ୍ମ୍ୟାଦି ଦୁର୍ଲଭମ, ଲକ୍ଷ୍ମୀ ମଧ୍ୟ ପ୍ରାପ୍ତ ହୋଇପାରିନାହାନ୍ତି, ଆଉ ଆମ କଥା କ'ଣ କହିବା। ଲକ୍ଷ୍ମୀ ବର୍ତ୍ତମାନ ମଧ୍ୟ ବିଲବନରେ ତପସ୍ୟା କରୁଛନ୍ତି, ସେଇ ଭଗବାନଙ୍କ ରାସଲୀଳାରେ ଭାଗ ନେବା ପାଇଁ, ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇପାରୁନାହାନ୍ତି ସିଏ। ଦୁରାପମ ନନୁ ଭବତୁ ଭବତୁ ନାମାସ୍ୟ ସୌନ୍ଦର୍ଯ୍ୟାପାଧିକ ଏବ ସର୍ବୋତ୍କୃଷ୍ଟ, ନାମାସ୍ୟ ନାମାସ୍ୟ ସୌନ୍ଦର୍ଯ୍ୟା ବି ଅଧିକ ଏବ ଏଇ ଯେ ହେଉଛି ସବୁଠାରୁ ଶ୍ରେଷ୍ଠ ସର୍ବୋତ୍କର୍ଷ। ଶ୍ରୀ ନାରାୟଣ ଦୁ ତ ତୁ ଭଗ ଶବ୍ଦ ବାଚ୍ୟଂ ଷଡ଼ୈଶ୍ୱର୍ଯ୍ୟା ଅଧିକମ ବର୍ତ୍ତତେ ତତ୍ର ହଉ ଏକାନ୍ତ। ନାରାୟଣଙ୍କ ମଧ୍ୟ ନାରାୟଣ ମଧ୍ୟ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ନା, ଭଗବାନ ସିଏ ମଧ୍ୟ ଭଗବାନ, ତାଙ୍କର ମଧ୍ୟ ଭଗ ରହିଛି, ଶବ୍ଦ ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ନା ଏକାନ୍ତ ଏକାନ୍ତ ମାନେ ତାଙ୍କ ସହିତ କି ସମାନ ହୋଇପାରିବେ ନାହିଁ। ଯଶସ ଶ୍ରୀ ଐଶ୍ୱର୍ଯ୍ୟ କ'ଣ ସେଇଟା ଏକାନ୍ତ ଧାମ, ଏକାନ୍ତ ଧାମ କହିଲେ ତାଙ୍କ ସହିତ ଆଉ କେହି ହୋଇପାରିବେ ନାହିଁ ଏକାନ୍ତ। ଯଶ ଆଦି ଉପଲକ୍ଷିତାନାଂ ଜନ ଜନ ନା କ'ଣ ସନ୍ନାମେବ ଭଗାନାମ ଏକାନ୍ତ ଧାମ ଅତିଶୟ ଅତି ମାସ୍ପଦମ। ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ପୂର୍ଣ୍ଣ ଭାବେ ରହିଛି, ଐଶ୍ୱର୍ଯ୍ୟ କହିଲେ ଐଶ୍ୱର୍ଯ୍ୟଶ। ତେଣୁ ଏ ଶ୍ଳୋକରେ ଅର୍ଥ ଏଇଭଳି ଭାବେ ରହିଛି। ଖାଲି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କୁ ଆମେ କହିଲେ 44 ନାଇଁ କି 44-14 ଟିକାରେ ସୁଦର୍ଶନ ମଧ୍ୟ ତାଙ୍କ ଟିକା ଦେଇଛନ୍ତି। ସୁଦର୍ଶନ କ'ଣ କହିଛନ୍ତି ଟିକାରେ? ସୁଦର୍ଶନ କହୁଛନ୍ତି, ଅହୋ କଷ୍ଟମ ଅଳ୍ପ ପୁଣ୍ୟା ବୟଂ, ଯାହା ସବୁ ପ୍ରାୟ ସୁଦର୍ଶନ ଯାହା ସବୁ କହିଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ, ପ୍ରାୟ ସେସବୁ ଉଦ୍ଧାର କରିଛନ୍ତି। ଆଦିରେ କ'ଣ ଟିକେ ଅଲଗା ଅଲଗା ଅଛି ତାକୁ ଦେଖିବା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ତପୋ ଭାଗ୍ୟଂ ପୁଣ୍ୟ ବିଶେଷଂ ବା, ସେ ତପସ୍ୟା କରି ପ୍ରାପ୍ତ ହୋଇଛନ୍ତି କି ତାଙ୍କର ଭାଗ୍ୟ ରହିଛି, ପୁଣ୍ୟ ବିଶେଷ କିଛି ପୁଣ୍ୟ କରିଛନ୍ତି, ଭାଗ୍ୟ ଫଳରେ ହେଇଛୁ ହେଇଥାଇପାରେ। ଅମୁଷ୍ୟ ଏଇଠି ସାକ୍ଷାତ ବି ପରୋକ୍ଷ ବା ଭୁକ୍ତି, ଯଦିଓ ସେଇଠି ରହିଛନ୍ତି କୃଷ୍ଣ ବୋଲି ମାନେ ସିଏ ନ କହିକି ପରୋକ୍ଷ ଭାବରେ ଉକ୍ତି ହେଉଛି, ଅମୁଷ୍ୟ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଇ ଯେଉଁ କୁହାଗଲା, ଗୋଟିଏ ହେଲା ଲାବଣ୍ୟ ସାରମ ଭଗବାନଙ୍କୁ ଯେଉଁ ରୂପ ରହିଛି, ତାପରେ ଏକାନ୍ତ ଧାମ ଶିଷ୍ୟ ଐଶ୍ୱର୍ଯ୍ୟ ଭଗବାନଙ୍କର କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି, ତ୍ରୟାଣ ଏସା ଯଥୋତ୍ତର ଶ୍ରେଷ୍ଠମ, ଏ ତିନିଟା ଯେଉଁ ରହିଛି ଗୋଟେ ପରେ ଗୋଟେ ଶ୍ରେଷ୍ଠ ରହିଛି, ସେଥିପାଇଁ ଏଇଟା କୁହାଯାଇଛି ଏଇଭଳି ଭାବେ। ତାପରେ ତାପରେ କୁହାଯାଇଛି ଶ୍ରୀମଦ୍ ଭାଗବତମରେ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 12 ଶ୍ଳୋକରେ କ'ଣ କୁହାଯାଇଛି, ଜନ୍ମର୍ତ୍ୟଲୋପୈକଂ ସ୍ୱଯୋଗଂ ମାୟାବଳଂ ଦର୍ଶୟିତା ଗୃହୀତ୍ୱଂ ଭୀଷ୍ମାପନଂ ସ୍ୱସ୍ୟ ଚ ସୌଭାଗ୍ୟେ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ ଭୂଷଣ ଭୂଷଣାଙ୍ଗମ। ଭଗବାନଙ୍କୁ ଯେଉଁ ଆମେ ଭୂଷଣ ଦେଉଛେ, ମାଳା ଦେଉଛେ, ଏ ମାଳା ଦ୍ୱାରା ଭଗବାନଙ୍କ ରୂପ ଶୋଭା ପାଉନାହିଁ, ଭଗବାନଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି, ସେ ସୌନ୍ଦର୍ଯ୍ୟ ଦ୍ୱାରା ଏ ମାଳା ସବୁ ଭୂଷିତ ହେଉଛନ୍ତି। ଭୂଷଣ ଭୂଷଣାଙ୍ଗ ଶବ୍ଦର ଅର୍ଥ ହେଉଛି ଏଇଟା। ଭଗବାନ ଜନ ମର୍ତ୍ତ୍ୟଲୋଳୁ ପୈକମ୍, ଆମେ ମର୍ତ୍ତ୍ୟବାସୀମାନଙ୍କୁ ଉପଯୁକ୍ତ ଆମେ ଦେଖିବାର ଆମର ଶକ୍ତି ନାହିଁ, ସାମର୍ଥ୍ୟ ନାହିଁ, କିନ୍ତୁ ଭଗବାନ କୃପା କରି ସେ ରୂପ ଦେଇ ଦର୍ଶନ ମାନେ କ'ଣ ଧାରଣ କରିଛନ୍ତି। ମର୍ତ୍ତ୍ୟବାସୀମାନଙ୍କୁ ଉପଯୁକ୍ତ ହେଲା ଭଳି ଭଗବାନ ରୂପ ଧାରଣ କରିଛନ୍ତି। ମର୍ତ୍ତ୍ୟ ଲୀଳୋପୈକ ଯୁକ୍ତଂ ମାୟାବଳଂ ଦର୍ଶିତ ଗୃହିତମ୍, ଭଗବାନ ଅନ୍ତରଙ୍ଗା ଶକ୍ତି ବଳରେ ଏଇଟାକୁ ଧାରଣ କରିଛନ୍ତି। ଏଇ ଯେଉଁ ରୂପ ଅନ୍ୟମାନଙ୍କୁ ତ ବିସ୍ମୟ କରୁଛି, ତା ନୁହଁ, ତା କଥା ଛାଡ଼ନ୍ତୁ, ସେ କଥା ଛାଡ଼ନ୍ତୁ, ବିସ୍ମୟ ଆପଣଙ୍କୁ ସ୍ୱଶ୍ୟ ନିଜର ମଧ୍ୟ ବିସ୍ମୟ ହେଉଛି। ଭଗବାନ ଯେତେବେଳେ ଦ୍ୱାରକାରେ ଲୀଳା କରୁଥିଲେ, ତାଙ୍କର ରୂପ ଯେଉଁ ରହିଛି, ସ୍ଫଟିକ ଖମ୍ବ ସବୁ ରହିଛି, ସେ ସ୍ଫଟିକ ଖମ୍ବରେ ତାଙ୍କର ରୂପ ପ୍ରତିଫଳନ ଦେଖିକରି ସେ ଭାବୁଛନ୍ତି ରୂପ କାହାର। ଏ ଭଗବାନ ଏଭଳି ନିଜେ ବିସ୍ମିତ ହୋଇଯାଉଛନ୍ତି, ସ୍ୱଶ୍ୟ ଚ ସର୍ବଗର୍ଦ୍ଧେ, ଏତେ ସୌଭାଗ୍ୟ ପ୍ରଦାନ କରିଛନ୍ତି ଅନ୍ୟମାନଙ୍କୁ, ସର୍ବଗର୍ଦ୍ଧେ ବା ସୌଭାଗ୍ୟର ଖଣି ସିଏ ସର୍ବଗର୍ଦ୍ଧେ, ବିସ୍ମାପନ ସ୍ୱଶ୍ୟ ସର୍ବଗର୍ଦ୍ଧେ ପରମ ପଦମ ଭୂଷଣ ଭୂଷଣାଙ୍ଗମ, ତାଙ୍କର ରୂପ ଏଇଭଳି ଭାବରେ ତାଙ୍କର ଯେଉଁ ଆଭୂଷଣ ସେ ପରିଧାନ କରନ୍ତି, ସେ ଭୂଷଣ ସବୁ ଭୂଷିତ ହୋଇଯାଆନ୍ତି ଭଗବାନଙ୍କର ରୂପ ସୌନ୍ଦର୍ଯ୍ୟରେ, ସନାତନ ଗୋସ୍ୱାମୀ ଏ ଶ୍ଳୋକଟି କହିଛନ୍ତି। ଏବଂ ଏ ଶ୍ଳୋକଟି ମଧ୍ୟ ଯେତେବେଳେ ମହାପ୍ରଭୁ କହିଥିଲେ, ସନାତନ ଗୋସ୍ୱାମୀ ଯେଉଁ ଶିକ୍ଷା ଦେଇଛନ୍ତି, ସେଥିରେ ମଧ୍ୟ ଏ ଶ୍ଳୋକଟି ଅଛି। ସନାତନ ଗୋସ୍ୱାମୀ ମଧ୍ୟ ସେ କଥା ସେ କହିଛନ୍ତି। ବହୁତ କଥା ରହିଛି, ଆମେ ସେଇଟାକୁ ଆଲୋଚନା କରିବା। ମହାପ୍ରଭୁ ଆସ୍ୱାଦନ କରୁଥିଲେ ରୂପକୁ, ମହାପ୍ରଭୁ ଆସ୍ୱାଦନ କରୁଥିଲେ, ସନାତନ ଗୋସ୍ୱାମୀ ଙ୍କୁ ସେତେବେଳେ ଶିକ୍ଷା ଦେଉଛନ୍ତି, ସେଇଭଳି ଭାବରେ କହୁଛନ୍ତି। ଲାବଣ୍ୟ ସାର ମାସ ମଧ୍ୟ ତାରୁଣ୍ୟାମୃତ ପାରାବାର ତରଙ୍ଗ ଲାବଣ୍ୟ, ତାରୁଣ୍ୟାମୃତ ପାରାବାର ତରଙ୍ଗ ଲାବଣ୍ୟ ସାର ତାତେ ସେୟା ବର୍ତ୍ତ ଭାବୋଦ୍ଗମ ବଂଶୀ ଧ୍ୱନି ଚକ୍ରବାତ ନାରୀର ମନ ତୃଣପାତ ତାହା ଡୁବାଇ ନାହୟ ଉଦ୍ଗମ। ସଖୀ ହେ ସଖୀ ହେ କୋନ୍ ତପ କୈଲ ଗୋପୀ ଗଣ କୃଷ୍ଣ ରୂପ ସମା କୃଷ୍ଣ ରୂପ ସୁମାଧୁରୀ ପିବି ପିବି ନେତ୍ର ଭରି ରୂପ ସୁମାଧୁରୀ ପିବି ପିବି ନେତ୍ର ଭରି ଶ୍ଲାଘ୍ୟ କରେ ଜନ୍ମ ତନୁମନ ଶ୍ଲାଘ୍ୟ କରେ ଜନ୍ମ ତନୁମନ ଯେ ମାଧୁରୀର ଯେ ମାଧୁରୀର ଉର୍ଦ୍ଧ ଆନ ନାହିଁ ଯାର ସମାନ ପ୍ରରବ୍ୟମେ ସ୍ୱରୂପେ ରଗଣେ ଯେଉଁ ସବ ଅବତାରୀ ପରବ୍ୟୋମ ଅଧିକାରୀ ଏ ମାଧୁର୍ଯ୍ୟ ନାହିଁ ନାରାୟଣୀ ତାତେ ସାକ୍ଷୀ ସେଇ ରମା ନାରାୟଣ ପ୍ରିୟତମା ପତିବ୍ରତା ଗଣେର ଉପାସ୍ୟ
ତେହେ ମାଧୁର୍ଯ୍ୟ ଲୋଭେ ଛାଡ଼ି ସବ କାମ ଭୋଗେ ବ୍ରତ କରି କରିଲା ତପସ୍ୟା।
ତାର ସାକ୍ଷୀ ହେଉଛନ୍ତି ରମା ଲକ୍ଷ୍ମୀ ଦେବୀ। ଆମେ ଏକାଥରେ କହିଦେବା ନହେଲେ ଆଉ କହିହେବନି। ତାର ସାକ୍ଷୀ ହେଉଛନ୍ତି ରମା। କେମିତି ନାରାୟଣର ପ୍ରିୟତମା ହେଲେ ମଧ୍ୟ ପତିବ୍ରତା ଗଣର ଉପାସ୍ୟା, ପତିବ୍ରତା ସବୁ ନାରୀମାନେ ଅଛନ୍ତି, ତାଙ୍କ ଭିତରେ କିଏ କିଏ ନାରୀ ଅଛନ୍ତି ପତିବ୍ରତା ନାରୀ, ଯେମିତି ଅନୁସୂୟା ଏମାନେ ସବୁ ରହିଛନ୍ତି ପତିବ୍ରତା ନାରୀ। ହଁ ଦ୍ରୌପଦୀ, ହଁ ସବୁ ଅଛନ୍ତି, ସତୀ ନାରୀ ସବୁ ରହିଛନ୍ତି। ଏମାନଙ୍କର ଉପାସ୍ୟା ହେଉଛନ୍ତି ଇଏ ଲକ୍ଷ୍ମୀ ଦେବୀ। କିନ୍ତୁ ହଁ ତିହ ଯେ ମାଧୁର୍ଯ୍ୟ ଲୋଭେ, ସେହି ନାରୀମାନଙ୍କ ଭିତରେ ଶ୍ରେଷ୍ଠା ଯେ ଲକ୍ଷ୍ମୀ ଦେବୀ, ସିଏ ଭଗବାନଙ୍କର ଏଇ ଯେଉଁ କୃଷ୍ଣଙ୍କର ମାଧୁର୍ଯ୍ୟ ଲୋଭରେ ଛାଡ଼ି ସବୁ କାମ ଭୋଗେ, ସବୁକିଛି ତାଙ୍କର ଏତେ ଐଶ୍ୱର୍ଯ୍ୟ ରହିଛି ଲକ୍ଷ୍ମୀ ଦେବୀ, ସବୁ ଛାଡ଼ିକିରି ବ୍ରତ କରି କରିଲା ତପସ୍ୟା। ବର୍ତ୍ତମାନ ମଧ୍ୟ ଚାଲିଛି ତାଙ୍କର ତପସ୍ୟା ବେଲଭବନରେ, କେତେବେଳେ ବୃନ୍ଦାବନ ପରିକ୍ରମା କଲେ ଦେଖିବେ, ବିଲବନରେ ବର୍ତ୍ତମାନ ମଧ୍ୟ ଅଛନ୍ତି ଲକ୍ଷ୍ମୀ ଦେବୀ। ସେଇ ତ ମାଧୁର୍ଯ୍ୟ ସାର, ଅନ୍ୟ ସିଦ୍ଧି ନାହିଁ ତାର, ତିହ ମାଧୁ ଜାତି ଗୁଣ ଖଣି, ଆର ସବ ପ୍ରକାଶେ ତାର ଦତ ଗୁଣ ଭାସେ, ଯାହା ଯତ ପ୍ରକାଶେ କାର୍ଯ୍ୟ ଜାଣି। ସେଇ ହେଉଛି ମାଧୁର୍ଯ୍ୟ ସାର। ତା ସହିତ ଆଉ ଅନ୍ୟ ସିଦ୍ଧି ନାହିଁ ତାର, ଆଉ ତାର ସିଏ ତାଙ୍କର ଅନନ୍ୟ ଭାବରେ ସେଇଟା ପ୍ରାପ୍ତ ହୋଇଛନ୍ତି, ସେ ଆଉ କୁଆଠାରୁ ପ୍ରାପ୍ତ ହୋଇନାହାନ୍ତି। ତିହ ମାଧୁର୍ଯ୍ୟ ଆଦି ଗୁଣ ଖଣି, ଏ ମାଧୁର୍ଯ୍ୟର ଗୁଣର ଖଣି ସେଠି ରହିଛି, ଯେମିତି ହୀରାର ଖଣି ସୁନାର ଖଣି, ଇଏ ହେଉଛି ମାଧୁର୍ଯ୍ୟର ଖଣି ତାଙ୍କ ପାଖରେ ରହିଛି। ଆର ସବୁ ପ୍ରକାଶେ, ଆଉ ଯେଉଁ ଯେତେ ଯାହାଙ୍କର ଯେତେ ମାଧୁର୍ଯ୍ୟ ରହିଛି ସେସବୁ ତାର ଦତ୍ତ ଗୁଣ ଭାସେ, ସେଇ ତାଙ୍କଠାରୁ ସେ ମାଧୁର୍ଯ୍ୟ ସବୁ ପ୍ରାପ୍ତ ହୋଇଛନ୍ତି। ଯାହା ଯତ ପ୍ରକାଶେ କାର୍ଯ୍ୟ ଜାଣି, ଯେତେ ଆମେ ଦେଖୁଛେ ମାଧୁର୍ଯ୍ୟ ସବୁ ସେଇଠୁ ଖଣି ହେଉଛି, ସିଏ ମାଧୁର୍ଯ୍ୟର ଖଣି ସିଏ। ଗୋପୀ ଭାବ ଦରପଣ ନବ ନବ କ୍ଷଣେ କ୍ଷଣ, ତାର ଆଗେ କୃଷ୍ଣର ମାଧୁର୍ଯ୍ୟ, ଦୁହେଁ କରେ ହୁଡ଼ା ହୁଡ଼ି, ବାଡ଼େ ମୁଖ ନାହିଁ ମୁଢ଼ି, ନବ ନବ ଦୁହାର ପ୍ରାଚୁର୍ଯ୍ୟ, ଦୁହାର ସଂସ୍କୃତର ବଙ୍ଗଳା ଭାଷ୍ୟ ମହାପ୍ରଭୁ କହୁଛନ୍ତି। ଗୋପୀ ଭାବ ଦର୍ପଣ, ଦର୍ପଣ ଆମେ ଦେଖୁଛେ, ଆମର ରୂପ ଦେଖୁଛେ ଦର୍ଶନ, ନବ ନବ କ୍ଷଣେ କ୍ଷଣ ଭଗବାନଙ୍କର ସେ ଯେଉଁ ଗୋପୀ ଗୋପୀ ଭାବରେ, ଗୋପୀ ଭାବ ଏଭଳି ଦର୍ପଣ, ସେଠି ଭଗବାନଙ୍କର ନବ ନବ କ୍ଷଣେ କ୍ଷଣ, ପ୍ରତି କ୍ଷଣରେ ସେଇଟା ନୂତନ ହେଉଥିବ ସେ ରୂପ। ତାର ଆଗେ କୃଷ୍ଣର ମାଧୁର୍ଯ୍ୟ, ଭଗବାନ ମାଧୁର୍ଯ୍ୟ ଏଭଳି ଭାବରେ ଦର୍ପଣରେ ଯେମିତି ଆମେ ଦେଖୁଛେ ରୂପ, ଆମ ରୂପ ଯାହା ଅଛି ସେୟା ରହିଥିବ, ସେଇଟା ମଧ୍ୟ ଠିକ୍ ଭାବରେ ଦେଖାଯିବନି, ବିକୃତ ଇଏ ପ୍ରତିଫଳନ ବୋଲି କୁହାଯାଏ। ଆମ ପ୍ରକୃତ ଯେଉଁ ରୂପ ରହିଛି ଆମେ ଦେଖିପାରୁନି, ଆମେ ଯେଉଁ ଦେଖୁଛେ ମିରର୍ରେ ସେଇଟା ପ୍ରକୃତ ରୂପ ନୁହଁ, ଏଇଟା ହେଉଛି ବିକୃତ ପ୍ରତିଫଳନ ବୋଲି କୁହାଯାଏ। ଆମେ ଏକ୍ଜାକ୍ଟଲି ଆମ ରୂପକୁ ଦେଖିପାରିବା ନାହିଁ, ଯାହା ବି ହଉ ଦେଖିଲେ ମଧ୍ୟ ସେଇଟା ସେତିକିରେ ରହିବ, ସେ ଆଉ ଚେଞ୍ଜ ଚାଞ୍ଜ ହେବ ନାହିଁ। କିନ୍ତୁ ଇଏ ଯେଉଁ ଭଗବାନଙ୍କର ରୂପ ଏଭଳି ଭାବରେ ପରଫେକ୍ଟଲି ପୂର୍ଣ୍ଣ ଭାବରେ ଗୋପୀମାନଙ୍କର ମନରେ ଭାବରେ ସବୁ ପ୍ରତିଫଳିତ ହେଉଛି, ଏବଂ ସେ ପ୍ରତିକ୍ଷଣ ବଡ଼ି ବଡ଼ି ବଡ଼ିକା ଯାଉଛି। ଦୁହେଁକରେ ହୁଡ଼ାହୁଡ଼ି, ଦୁହେଁକରେ ହୁଡ଼ା ମାନେ ତାଙ୍କର ସୌନ୍ଦର୍ଯ୍ୟ ବଢ଼ୁଛି, ଆଙ୍କର ମଧ୍ୟ ସ୍ୱଚ୍ଛତା ବଢ଼ୁଛି, ଯେତେ ସ୍ୱଚ୍ଛ ହେବ ସେତେ ଇଏ ହେବ, ସୁନ୍ଦର ଦେଖାଯିବ। ମୁଖ ନାହିଁ ମୁଢ଼ି, ତେଣୁ ଆଉ କିଏ କମ୍ ହେଉନାହାନ୍ତି, ତା କମ୍ପିଟିସନ୍ ଚାଲିଛି, କେହି ମାନେ କିଏ ହାରୁନାହାନ୍ତି, ସମସ୍ତେ ଚାଲିଛି, ତା ଉପରେ ଚାଲିଛି। ନବ ନବ ଦୁହାର ପ୍ରାଚୁର୍ଯ୍ୟ, ଆଙ୍କର ରୂପ ବଢ଼ି ଚାଲୁଛି, ଆଙ୍କର ମଧ୍ୟ ସ୍ୱଚ୍ଛତା ବଢ଼ି ଚାଲୁଛି, ଭାବ ସେଇଭଳି ଭାବରେ ବଢ଼ି ଚାଲୁଛି।
ତେଣୁ ହୁଡ଼ାହୁଡ଼ି ଯାହା ହଉ ଚାଲିଛି ତାଙ୍କ ଭିତରେ ଫାଇଟିଂ, ଯେମିତି ବର୍ତ୍ତମାନ ଚାଲିଛି ଫାଇଟିଂ, ମଲ୍ଲମାନଙ୍କ ଫାଇଟିଂ ଚାଲିଛି। କିନ୍ତୁ ଇଏ ତ ହେବେ, କିନ୍ତୁ ଗୋପୀମାନେ ତାଙ୍କର ଯେଉଁ ରହିଛି ଭଗବାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଅଧିକରୁ ଅଧିକ ସେମାନେ ଆସ୍ୱାଦନ କରନ୍ତି। ତେଣୁ ଭଗବାନ ଚାହାନ୍ତି କିଭଳି ଭାବରେ ସେ ସୌନ୍ଦର୍ଯ୍ୟ ଗୋପୀମାନେ ଆସ୍ୱାଦନ କରୁଛନ୍ତି, ମୁଁ ଟିକେ ଆସ୍ୱାଦନ କରିବି। ଗୋପୀ ଭଗବାନଙ୍କର ଲୋଭ ଆସିଲା, ଶ୍ରୀ ରାଧାୟା ପ୍ରଣୟ ମହିମା କିଦୃଶ, ଭଗବାନଙ୍କର ଜାଣିପାରୁନାହାନ୍ତି, ତାଙ୍କର ମଧ୍ୟ ଲୋଭ ଆସୁଛି। ଏହା ହେଇତେ କର୍ମ କର୍ମ ତପ ଯୋଗ ଜ୍ଞାନ ବିଧି ଭକ୍ତି ଜପ ଧ୍ୟାନ ଇହା ହେଇତେ ମାଧୁର୍ଯ୍ୟ ଦୁର୍ଲଭ କେବଳ ଯେ ରାଗ ମାର୍ଗେ ଭଜେ କୃଷ୍ଣ ଅନୁରାଗେ ତାରେ କୃଷ୍ଣ ମାଧୁର୍ଯ୍ୟ ସୁଲଭ। କର୍ମ ତପସ୍ୟା ଯୋଗ ଜ୍ଞାନ ବିଧି ଭକ୍ତି ଜପ ଧ୍ୟାନ ଏହା ହେଇତେ ମାଧୁର୍ଯ୍ୟ ଦୁର୍ଲଭ, ଏଇଟାରେ ଆମେ ପ୍ରାପ୍ତ ହେଇପାରିବା ନାହିଁ ଦୁର୍ଲଭ। ଏହା ହେଇତେ ମାଧୁର୍ଯ୍ୟ ଦୁର୍ଲଭ କେବଳ ଯେ ରାଗ ମାର୍ଗେ, ଏ ରାଗ ମାର୍ଗ ବିଧି ମାର୍ଗ ରାଗ ମାର୍ଗ ଦୁଇଟି ଜିନିଷ ରହିଛି। ରାଗ ମାର୍ଗରେ ଭଜେ କୃଷ୍ଣେ ଅନୁରାଗେ, ଭଗବାନଙ୍କୁ ଯଦି ଅନୁରାଗ କରିକିରି ଭଗବାନଙ୍କୁ ରାଗ ମାର୍ଗରେ ଭଜନ କରିବେ ତାରେ କୃଷ୍ଣ ମାଧୁର୍ଯ୍ୟ ସୁଲଭ, ତାଙ୍କ ପାଇଁ ଏଇଟା ସୁଲଭ ହେବ, ନହେଲେ ଅନ୍ୟମାନଙ୍କ ପାଇଁ ଦୁର୍ଲଭ। ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ। ସେଇ ରୂପ ବ୍ରଜାଶ୍ରୟ ଐଶ୍ୱର୍ଯ୍ୟ ମାଧୁର୍ଯ୍ୟମୟ ଦିବ୍ୟ ଗୁଣ ଗଣରତ୍ନାଳୟ ଆନେର ବୈଭବ ସତା କୃଷ୍ଣ ଦତ୍ତ ଭଗବତା କୃଷ୍ଣ ସର୍ବ ଅଂଶୀ ସର୍ବାଶ୍ରୟ। ସେଇ ରୂପ ବ୍ରଜାଶ୍ରୟ, ସେ ବ୍ରଜରେ ସେ ରୂପ ରହିଛି। ତେଣୁ ଏ ରଥଯାତ୍ରା, ରଥଯାତ୍ରାର ଉଦ୍ଦେଶ୍ୟ କେତେ ଜଣ ଜାଣନ୍ତି? ଏଇ ରଥଯାତ୍ରା ହେଉଛି ଏଇଟା, ଏ ବ୍ରଜରେ ସେ ରୂପ ରହିଛି, ଆଶ୍ରୟ ନେଇଛନ୍ତି। ଐଶ୍ୱର୍ଯ୍ୟ ମାଧୁର୍ଯ୍ୟମୟ, ସେଠି ହେଉଛି ମାଧୁର୍ଯ୍ୟ, ଐଶ୍ୱର୍ଯ୍ୟଟା ମାଧୁର୍ଯ୍ୟ ଦ୍ୱାରା କ'ଣ ଆଚ୍ଛାଦିତ ହେଇଯାଉଛି। ଦିବ୍ୟ ଗୁଣ ଗଣ ରତ୍ନାଳୟ, ଦିବ୍ୟ ଗୁଣର ଆଳୟ ସେଠି ରହିଛି, ଖଣି ଯେଉଁ କୁହାଗଲା ରତ୍ନର ଆଳୟ। ଆନେର ବୈଭବ ସତ୍ତା, ଅନ୍ୟମାନେ ଯେତେ ଭଗବାନଙ୍କର ଯେତେ ଅବତାର ସବୁ ରହିଛନ୍ତି, କୃଷ୍ଣ ଦତ୍ତ ଭଗବତା ଭଗବାନଙ୍କଠାରୁ ସେ ସେ ଐଶ୍ୱର୍ଯ୍ୟଟା ପ୍ରାପ୍ତ ହେଇଛନ୍ତି। କୃଷ୍ଣ ସର୍ବ ଅଂଶୀ ସର୍ବାଶ୍ରୟ, ସମସ୍ତଙ୍କର ମୂଳ ହେଉଛନ୍ତି କୃଷ୍ଣ, ସମସ୍ତଙ୍କର ସେ ହେଉଛନ୍ତି ଆଶ୍ରୟ। ଶ୍ରୀ ଲଜ୍ଜା ଦୟା କୀର୍ତ୍ତି ଧୈର୍ଯ୍ୟ ବୈଶାରଦିମତି ଏଇ ସବ କୃଷ୍ଣେ ପ୍ରତିଷ୍ଠିତ ସୁଶୀଳ ମୃଦୁ ବଦାନ୍ୟ କୃଷ୍ଣ ସମ ନାହିଁ ଅନ୍ୟ କୃଷ୍ଣ କରେ ଜଗତେ ରହିତ କୃଷ୍ଣ କରେ ଜଗତେ ରହିତ। ଯାହାର ଯେତେ ସୌନ୍ଦର୍ଯ୍ୟ, ଯାହାର ଲଜ୍ଜା ଦୟା କୀର୍ତ୍ତି ଧୈର୍ଯ୍ୟ ବିଶାରଦିମତି ବହୁତ ବୁଦ୍ଧି ତାଙ୍କର ରହିଛି, ଏଇସବୁ କୃଷ୍ଣେ ପ୍ରତିଷ୍ଠିତ ଭଗବାନ ପାଖରେ ସବୁ ରହିଛି। ସୁଶୀଳ ମୃଦୁ ବଦାନ୍ୟ କୃଷ୍ଣ ସମ ନାହିଁ ଅନ୍ୟ, ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ। କୃଷ୍ଣ କରେ ଜଗତର ହିତ, ସେ ସମସ୍ତଙ୍କ ହିତ କରୁଛନ୍ତି ଭଗବାନ। କୃଷ୍ଣ ଦେଖି ନାନା ଜନ କହିଲ ନିମିଷେ ନିନ୍ଦନ
ব্রজে বিধি নিন্দে গোপীগণ সেই সব শোক পড়ি মহাপ্রভু অর্থ করি সুখে মাধু জকর আসাদন সুখে মাধুর্য করে আসাদন।
মহাপ্রভু আসিযিবে বর্তমান মার্চ 9 তারিখে
মহাপ্রভুর কথা আসিযাউছন্তি। এসব আস্বাদন করুলে গোপী মানে যা সব আস্বাদন করুলে মহাপ্রভু সেসব আস্বাদন করছেন। সনাতন গোস্বামী কৌছেন সে কথা, কৃষ্ণে দেখি নানা জন কহিল নিমিষে নিন্দন, খালি যে গোপী মানে পতাকু নিন্দা করতে তাহ নানা জন সমস্তে ভগবান যে ভগবান রূপ দেখিকি এ পতাকু সে চাহিদা কাটি দেওয়া কহিলা নিমিষে নিন্দন পতাকু এ যে নিমি রয়েছেন নিমি মহারাজ রয়েছেন এটি সে নিমিষে বলে কুযাচ্ছে সমস্ত আখি পতার নিমিষ রয়েছেন দেবতা মানক মধ্যে রয়েছে কিন্তু সেটা পতা পড়েনি তাঁকর সে কুযায় অনিমিষা। কিন্তু মনুষ্য লোকের সমস্ত পতা পড়ে যাচ্ছে কারণ এটি সব প্রকার ডস্ট সব রয়েছে ডস্ট পার্টিকল রয়েছে আখি পতা নপড়লে আখিটি নষ্ট হয়ে যাব কিন্তু সেটি কিছু না অসুবিধা কিছু না তেণু ব্রজে বিধি নিন্দে গোপীজন গোপীগণ গোপীগণ মানে বিধি কু ব্রহ্মা কু নিন্দা করতে আমি ব্রহ্মা কু স্তুতি করছি পরম্পরা আমার মূল গুরু সি কিন্তু সেটি গোপী মানে ব্রহ্মা কু ফাস্ট গাড়ি দেবে ফাস্ট বিধি নিন্দন করিবে সেই সব শোক পড়ি মহাপ্রভু অর্থ করি সুখে মাধুর্য করে আস্বাদন এ আস্বাদন মহাপ্রভু আস্বাদন করছেন মহাপ্রভুঙ্কর আস্বাদনকু আমি আস্বাদন করুছে আমার আস্বাদনকু আস্বাদন করছেন আপন মানক আস্বাদনকু অন্য মানে আস্বাদন করিবে এইভাবে ভাবে আস্বাদন চালিব। তেণু এই টিকার রয়েছে ভাবুলি কহিবনি বলে কিন্তু মহাপ্রভু সেটা আস্বাদন করিবে না তেণু পর শ্লোকটি পাঠ করিবা 15 শ্লোক যা দোহনে অবহননে মথনোপলেপ প্রেক্ষে খনার্বরোদিত ক্ষণমার্জনাদো গায়ন্তি চৈন মনুরক্ত ধিয়ো শ্রুকণ্ঠ্যো ধন্যা ব্রজস্ত্রিয় উরুক্রম চিত্তজানাঃ। এইসব সব কৌছন্তি গোপী মথুরার নারী মানে কৌছন্তি। আউ কেজ এইটা কোথায় কেজ এই কথা কহিলেন আউ কেজ এইটা কোথায় এই শ্লোকটি কিঞ্চ যা কন ফোন কৌশল না যা দোহনে গোপী মান কথা চালছি যা দোহনে গোধন কালে গোধন যেত করছেন সকালে সন্ধ্যা বেড়ে দুই বেলা হচ্ছে না কতবে তিনজন তিন বেলা মধ্যে হুয়ে এ দোহন কালে অবহননে অবহননে কহিলেন ধান্যাদি ধান্যাদি নামর ঘাত সময়ে আজর কোটেসন লা সে কথা প্রভুবাদ কোটেসন সেতু লোক ধান কুটুলে সমস্ত কুটুলে সেই কথা অবহননে এবং মথনোপলেপ মন্থন করুলে দধি মন্থন করুলে প্রেক্ষেঙ্ক নার্ভ রুদিত ক্ষণ মার্জনা দৌ মথনম কে উপলেপ প্রক্ষণ দোল মথন উপলেপ মথন করুলে দহি মন্থন করুলে তাপরে প্রেক্ষন কহিলেন দোড়া দোলন পিলা দোড়ে ঝুলাউলে অর্ভর রুদিত শিশু রোদন কলে কম করুলে তা খাদ্য দৌলে জলসেচন করুলে গছ বৃক্ষ যা সব রয়েছে এই জলসেচন করুলে মার্জন ঘর সব সফা করুলে গৃহাদীন পরিষ্করণ ইত্যাদি কর্ম এইসব কর্ম করুলে মানে গোপী মানে খালি সে কর্ম করুনলে অশ্রুকণ্ঠ্যা রোদন পড়া রোদন করুলে সে অশ্রুকণ্ঠ্যা রোদন করে কৌলে অনুরক্ত ধিয় হ্যাঁ আসক্ত চিত্ত ভগবান প্রতি আসক্ত এইভাবে রয়েছে চিত্ত আসক্তি উরুক্রম চিত্ত জানা চিত্ত জানা উরুক্রম কহিলে অদ্ভুত ক্রম যার ভগবান চিত্ত চিত্ত উরুক্রম চিত্তং তেনৈব জানং ସର୍ବ ସର୍ବ ବିଷୟ ପ୍ରାପ୍ତି ଯାସଙ୍ଗ ତାଙ୍ଗ ତଥା ଭୂତା ସତ୍ୟ ଜାନ ତାଙ୍କର ମନଟା ଭଗବାନ ପାଖରେ ଲାଗିଯାଇଥିଲା ଉର୍କ୍ରମ ଜାନ ଏଭଳି ଭାବରେ ଉର୍କ୍ରମ ଜାନ କ'ଣ ଓଡ଼ିଆରେ କୁହାଯାଇଛି କୁହାଯାଇଛି ଉର୍କ୍ରମ ନା ନା ଜାନ ଯେଉଁ ରହିଛି ଉର୍କ୍ରମ ଜାନ ରହିଛି ନା ଉର୍କ୍ରମ ଜାନ ନାହିଁ କି ଚିତ୍ତଜାନ ଚିତ୍ତଜାନ କ'ଣ କହିଛି ଚିତ୍ତଜାନ କହିଲେ ହଁ ମନୋନିବେଶ ଦ୍ୱାରା ଜାହାନା କହିଲେ ମନୋନିବେଶ ହେଇଯାଇଛି ଚିତ୍ତ ଜାହାନା ଚିତ୍ତ ଯାଇଛି ତାଙ୍କ ପାଖରେ ଚିତ୍ତ ଜାହାନା ଏନଂ କହିଲେ ଶ୍ରୀକୃଷ୍ଣ ଗାୟନ୍ତି ଗାନ କରନ୍ତି ବ୍ରଜସ୍ତ୍ରୀୟ ବ୍ରଜସ୍ତ୍ରୀମାନେ ଏଇଭଳି ଭାବରେ ଗାନ କରନ୍ତି ଗୋପା ଜନା ଧନ୍ୟା ସେମାନେ ସବୁ ଧନ୍ୟା ଆମେ ବୟମ ଅଧନ୍ୟା ଆମେ ଅଧନ୍ୟ ତେଣୁ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି କିଞ୍ଚ ତାସାଂ ଗୃହକର୍ମାଣି ଅପି ନୈତ୍ୟ ମାଧୁର୍ଯ୍ୟ ପାନ ପ୍ରତିବନ୍ଧକାନି ତ୍ୟାହୁ ସେମାନେ କ'ଣ ଏ ମାଧୁର୍ଯ୍ୟକୁ ପାନ କରି ସେମାନେ ତ ସବୁ ଘର କାର୍ଯ୍ୟ ବ୍ୟସ୍ତ ରହିଲେ ସବୁ କାମ ସକାଳୁ ଉଠି ରାତି ପର୍ଯ୍ୟନ୍ତ ତାଙ୍କର ସବୁ ବିଭିନ୍ନ ବର୍ତ୍ତମାନ ସବୁ ମେସିନ୍ ସବୁ ହେଇଗଲାଣି କିଛି କାମ ନାହିଁ କିନ୍ତୁ ସେତେବେଳେ ତ ସବୁ ଧାନ କୁଟୁଥିଲେ ବେସର ବାଟୁଥିଲେ ଶାଗ କରୁଥିଲେ ସବୁ ପ୍ରକାର ଚାଲୁଥିଲା ଆଉ କେତେବେଳେ ସେ ଲାବଣ୍ୟବନ୍ତକୁ ଆସ୍ୱାଦନ କରିବେ ତେଣୁ ଏ ଶ୍ଳୋକଟି କୁହାଯାଉଛି ଯାହା ଦୋହନାଦିଶୁ ଏନଂ ଗାୟନ୍ତି ଯାହା କରୁଥିଲେ ମଧ୍ୟ ଏଇଟା ଗାନ କରୁଥିଲେ ଏନ ଗାୟନ୍ତି ଚକାରାତ୍ କ୍ୱାପି ପଶନ୍ତି ଚେତି ତନ୍ ମାଧୁର୍ଯ୍ୟମ ରସନାଭିରପି ଦୀର୍ଘଭିରପି ଏସବୁ କଲା ରସନା କହିଲେ ଜୁହାରେ ଜୁହାରେ ସେଇଟାକୁ ଗାନ କରୁଥିଲେ ଦୀର୍ଘି ଚକ୍ଷୁ ଦ୍ୱାରା ପାନ କରୁଥିଲେ ପାନା ବିଚ୍ଛେଦ ଉକ୍ତମ ଭଗବାନ ରୂପ ଯେତେବେଳେ ଦେଖୁନାହାନ୍ତି ସେ ସମୟରେ ବିଚ୍ଛେଦ ତାଙ୍କର ଭଗବାନଙ୍କ ରୂପ ଦେଖିପାରିଲେ ନାହିଁ ବୋଲିକି କନ୍ଦନ କରୁଛନ୍ତି ବିଚ୍ଛେଦ ଉକ୍ତ ପ୍ରେକ୍ଷେଙ୍କନଂ ଦୋଳାନ୍ଦୋଳନ ଉକ୍ଷଣଂ ସେଚନମ ଜଳ ସେଚନ କରୁଥିଲେ ଉର୍କ୍ରମସ୍ୟ ଚିତଂ ଜାନଂ ବାହନଂ ଜାନ କହିଲେ ବାହନ ଆମର ଏତେ ଜାନ ରହିଛି ନା ତେଣୁ ଉରୁକ୍ରମ ସେ ଚିତଂ ଜାନ ଉରୁକ୍ରମଙ୍କର ଚିତ୍ତରେ ସେ ବାହନ ତାଙ୍କର ଆମେ ଯଦି ସ୍କୁଟର ଚଢ଼ି ଯାଉଛେ ଉଡ଼ାଜାହାଜ ଚଢ଼ି ଯାଉଛେ ଭଗବାନ ସେମିତି ଗୋପୀମାନେ ଉରୁକ୍ରମ ଚିତ୍ତରେ ଚଢ଼ିକି ଯାଉଥିଲେ ଉରୁକ୍ରମ ଚିତ୍ତ ଜାନ ଏ ସଂସ୍କୃତ ଶବ୍ଦ ସହିତ କି ସମାନ ହେଇପାରିବେ ନାହିଁ ଓଡ଼ିଆରେ ପଢ଼ିଲେ ଜାଣିହେବ ନାହିଁ ଚିତ୍ତ ଜାନ ବାହନଂ ଯାସଂ ତାହା ଇତି ଇତି ଅୟମ ଉରୁକ୍ରମପି ବ୍ରହ୍ମାଦେବି ସ୍ୱ ଚିତ୍ତ ସୁମାନପି ଯାହା ସ୍ୱୟଂ ସ୍ୱଚିତ୍ତେ ବହତିତି ତାସୁ ଅପି ତାଙ୍କର ଚିତ୍ତରେ ତାଙ୍କ ହୃଦୟରେ ସେ ଚଢ଼ିକି ଯାଉଥିଲେ ତାଙ୍କର ତାଙ୍କ ହୃଦୟରେ ସେ ରହିଯାଇଥିଲେ ଭଗବାନ ଭଗବାନ ହୃଦୟରେ ଗୋପୀମାନେ ତେ ତାସୁ ଅପି କୃଷ୍ଣେ ଅୟମ ଅନୁରକ୍ତ ଧୀ ଇତି ତାସଂ ସୌଭାଗ୍ୟ ସୌଭାଗ୍ୟ ଭରୋଦର୍ଶିତ ତାଙ୍କର କେତେ ସୌଭାଗ୍ୟ ଚିତ୍ତ ଜାନା ଇତି ପାଠେ ଉରୁକ୍ରମ ଚିତ୍ତ ଯସ୍ତି ଅର୍ଥ ଉରୁକ୍ରମ ଭଗବାନ ପାଖରେ ତାଙ୍କର ଚିତ୍ତ ରହିଛି ଏଇଟା ମଧ୍ୟ ତାର ଅର୍ଥ ହବ ତେଣୁ ଏହିଭଳି ଭାବରେ ସେମାନେ ଯାହା କରୁଥିଲେ ସବୁବେଳେ ସେଇ ଭଗବାନଙ୍କର ସ୍ମରଣ କରୁଥିଲେ ଖାଲି ସ୍ମରଣ କରୁନଥିଲେ କାନ୍ଦୁଥିଲେ କ୍ରନ୍ଦନ କରୁଥିଲେ ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଅବହନନ କହିଲେ ତୁଷାପକରଣମ ଆଗକାଳରେ ଢିଙ୍କି ଥିଲା ଆମର ରାଧାମୋହନ ମହାରାଜ କହୁଛନ୍ତି ଆଗକାଳରେ ଢିଙ୍କି ଥିଲା ଆଜିକାଲି ତ କେହି ଜାଣିନାହାନ୍ତି ଢିଙ୍କି କ'ଣ କେତେ ଜଣ ଜାଣିଛନ୍ତି ଢିଙ୍କି କ'ଣ ଆମର ଏଇଟା ଗୋଟେ ଗ୍ରାମ ଭଳି ନାହିଁ କ'ଣ ହେଲେ ସେ ଗ୍ରାମ ବର୍ତ୍ତମାନ ଚେଞ୍ଜ ହେଇଗଲାଣି ଢିଙ୍କି ଆଜିକାଲି ତ କେହି ଦେଖୁନାହାନ୍ତି କିଏ ଦେଖିଛନ୍ତି ଢିଙ୍କି ଦେଖିଛ ଆଚ୍ଛା 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 ଉପଲେପ କହିଲେ ଗୃହାଦି ଲେପନମ ଗୋବରରେ ଲେପୁଥିବେ ଏସବୁ କରୁଥିବେ ଏଇଭଳି ଭାବରେ ସେମାନେ ଗାନ କରୁଥିଲେ ତେଣୁ ଆମେ ମଧ୍ୟ ଗାନ କରିବା ଆଉ ଏ ଭାଗବତଙ୍କୁ ଗାନ ନ କରି ଅନ୍ୟ ଗାନ କରିବା ଆଜି ତାବଲାକୁ ସାର୍ଥକ କରିବା ନା ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ
हे नाथ नारायण वासुदेव जीवे पिबस्वा नृतमेतदेव गोविंद दामोदर माधवेति गोविंद दामोदरेति गोविंद दामोदर माधवेति गोविंद गोविंद हरे मुरारे गोविंद गोविंद कुकुंद कृष्ण गोविंद गोविंद रथांग पाणे गोविंद 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 दामोदर माधवेति गोविंद दामोदर माधवेति हे कृष्ण राधा वर गोकुलेश श्री कृष्ण राधा वर गोकुलेश गोपाल गोवर्धन धारी विष्णु गोपाल गोवर्धन धारी विष्णु जिहे दिवसा मृतमेत देव मृतमेत देव गोविंद दामोदर माधवेति गोविंद दामोदर गोपीपते कंसरी पूमुकुंद गोपीपते कंसरी पूमुकुंद लक्ष्मीपते के सब वासुदेव लक्ष्मी देवा जीवे पिबस्वा नृतमेत देव जीवे पिबस्वा नृतमेत देव गोविंद दामोदर माधवेति गोविंद दामोदर माधवेति संसार कूपे पतितो च राधे संसार कूपे मोहांध कूपे विषया वितप्ते मोहांध कूपे वितप्ते करावलंबं मम देहि विष्णु करावलंबं देहि विष्णु गोविंद
संसार कूपे पतितोत्त गाधे अगाध संसार कूपे आम पड़ी जाइए मोहा भी तप्ते मोहा ये मोह विषय तप्त होकर रही चे तेणु प्रभु करावलंबम आपण आमको उद्धार करंतु करावलम मम देहि विष्णु प्रभु हमको उद्धार करंतु गोविंद दामोदर माधवेति जीवे सदैव भज सुंदराणी जीवे सदैव भज सुंदराणी नामानि कृष्ण च मनोहराणी नामानि कृष्ण च मनोहराणी आवर्ण यथा मधुराक्षराणी आवर्ण यथा मधुराक्षराणी कौन मधुराक्षराणी कौन गोविंद दा गोविंद दा जिहे सदैव भज सुंदराणी हे जुहा तुम्हें सब से सुंदर नाम को भजन कर नामानी कृष्ण से मनोहराणी कृष्ण कर नाम हो मनोहर आवने था मधुराक्षराणी यही को मधुर अक्षर जो कृष्ण कृष्ण यू वर्णना करू था गोविंद दामोदर माधवेदी आम समय तेनाली लास्ट यहाँ कह बहुत रही सुखावसाने त्रिदमेव सारं सुखावसाने
अरम दुखावसाने त्विदमेव गेयम् दुखावसाने त्विदमेव गेयम् देहावसाने त्विदमेव जाप्यम् दे त्विदमेव जाप्यम्
सुखर अवसान होगा आमर सुख दिन चलीगला तेणु आम सुख अवसान ये हूँ सार यहाँ हूँ सार सुख सरीगला किसी असुविधा ना सार जिनसा रही दुख सरीगला सुख आसीगला तथापि ये हूँ सार दुखावसान तुदम सार सुखावसान तुदम सार दुखावसान तुदम गेयम दुख सरीगला मान तथापि यही आम जानवा कथा देहावसान जो देह अवसान हे ये यू जप करवा कौन गोविंद दाम दर माधव ये भाव चलती नाटक कंस बध आज है थर्ड थर्ड पार्ट चलती चलो एम पचास टी श्लोक अच्छा तेणु आप बहुत धन्यवाद आपको साहय कले हाँ यहाँ कृष्ण कर्णामृत पा कृष्ण को कर्ण को आनंद होर्णामृत आम कथा कौन कह कृष्ण कर्णामृत तेणु यही सब यही से गुटा पा हाँ सही आई भाव क्रंदन करसन से माने कि भोजने कि सयने कि जागरणे अहर्निश चिंता कृष्ण बल हवदने सयने हरणे अहर्निश चिंता कृष्ण बल हवदने हरिहराय नम कृष्ण जादवाय नम हरिहर कृष्ण जादव हरिहराय नम कृष्ण जादवाय नम हरिहर गोपाल गोविंद राम श्री मधुसूदन गोपाल गोपाल गोविंद राम श्री मधुसूदन गोपाल गोविंद राम दैता सीता हरि गुरु वैष्णव भागवत गीता श्री रूप सनात रघुना श्री जीव गोपाल भट्ट दास रघुना विजय गोसाई करी चरण मंद जाते विघ्न नाश अभीष्ट पूरा विजय गोसाई जा मुई तार दा दास बार पद रेणु मोर पंचग्रा राधेर चरण सेवी भक्त सनेवा जनमे जनमे हे अभिला विजय गोसाई जबे सजे राधा कृष्ण नित्य लीला करिल प्रकाश आनंदे बोला हरि बजा वृंदावन आनंदे बोला श्याम कुंड राधा कुंड गिरी गोवर्धन श्याम कुंड राधा कुंड आनंदे बोला हरि बजा वृंदावन आनंदे श्री गुरु वैष्णव पदे मजाइया मान श्री गुरु वैष्णव पदे श्री गुरु वैष्णव पाद पद्म करिया श्री गुरु वैष्णव पाद
नाम संकीर्तन करे नरोत्तम दास नाम संकीर्तन करे हरे कृष्णा 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 हरे 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 राम हरे राम 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 हरे 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 कृष्णा हे हरे राम हरे राम साई गौर प्रेमानंदे
माता जी ने हुड़हुड़ी दिले नहीं हिताई गौर प्रेमानंदे हरे कृष्ण मु कहि हुड़ुहुड़ी बड़